ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଗୀତ ସଂହିତା 145 ଗୀତ। ମୁଁ ସର୍ବଦା ସଦାପ୍ରଭୁଙ୍କର ପ୍ରଶଂସା କରିବି, ତାହାଙ୍କର ମହାନତା ଓ ତାଙ୍କ ପ୍ରେମ ସକାଶୁ ମୁଁ ପ୍ରତିଦିନ ତାଙ୍କର ଗୁଣକୀର୍ତ୍ତନ କରିବି। ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, ପୁଣି ସତ୍ୟ ଭାବରେ ଡାକୁଥିବା ପ୍ରତ୍ୟେକଙ୍କ ନିକଟରେ ସେ ରହିଥାନ୍ତି।
ଭାବେ ରହିଥାନ୍ତି। राजाधिराज परमेश्वर, हे राजाधिराज परमेश्वर, तुम्भ महानता करिबि घोषणा, तुम्भ महानता करिबि घोषणा, प्रतीक्षणे कहुथिबि धन्य
ପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଆମର କେଉଁ ଭୁଲ ଯୋଗୁଁ ମେଦବୃଦ୍ଧିର ଶିକାର ଆମେ ହୋଇଥାଉ? ପ୍ରିୟ ଶ୍ରୋତାବୃନ୍ଦ ନମସ୍କାର, ମୁଁ ଆଶା କରୁଛି ଆପଣମାନଙ୍କୁ ଆମର ଏହି ସ୍ୱାସ୍ଥ୍ୟ ବିଷୟର ଯେଉଁ ଆଲୋଚନା ବହୁତ ଭଲ ଲାଗୁଥିବ, ଆଉ ମୁଁ ମଧ୍ୟ ଏହି ଆଶା କରେ କି ଆପଣମାନଙ୍କୁ ଏହି ସ୍ୱାସ୍ଥ୍ୟ ବିଷୟର ଆଲୋଚନା ବହୁତ ଲାଭବାନ ହେଉଥିବ। ଆସନ୍ତୁ ଆଜି ଆମେ ମେଦବୃଦ୍ଧିର ଶିକାରର କାରଣ କି ପ୍ରକାର ଭାବେ ହେଇଥାଉ ତାହା ବିଷୟରେ ଆଲୋଚନା କରିବା। ପ୍ରଥମ ହେଲା ଭୁଲ ଖାଇବା ଶୈଳୀ, ତରବର ହୋଇ ଖାଇବା, ଅଳ୍ପ ଚବାଇ ଖାଦ୍ୟକୁ ଗିଳିଯିବା, ଟିଭି ଦେଖି ଦେଖି ଖାଇବା, ଏକାଥରରେ ଅଧିକ ପରିମାଣରେ ଖାଇବା, ଗୋଟିଏ ଭୋଜନରେ ଅଧିକ ପରିମାଣରେ ଖାଇବା ମେଦବୃଦ୍ଧିର କାରଣ ହୋଇଥାଏ। ଦ୍ୱିତୀୟ, ସକାଳ ଜଳଖିଆ ନ କରିବା। ଆମର ଚାରୋଟି ଭୋଜନ ମଧ୍ୟରେ ପ୍ରାତଃ ଭୋଜନ ବା ଜଳଖିଆ ସବୁଠୁ ମହତ୍ତ୍ୱକାରୀ। ଏହାକୁ ଏମିତି କୁହାଯାଇପାରେ, ରାତି ସାରାର ଉପାସ ଆମେ ଜଳଖିଆ ଦ୍ୱାରା ସମାପ୍ତ କରିଥାଉ, ଏଣୁ ଜଳଖିଆ ନିହାତି ଆବଶ୍ୟକ ଏବଂ ଏହା ଅତ୍ୟନ୍ତ ପୌଷ୍ଟିକ ହେବା ଆବଶ୍ୟକ। ଆମ ପାକସ୍ଥଳୀରେ ଜଠାଗ୍ନି ବା ଜଠର ଅଗ୍ନି ନାମକ ରସଟିଏ ଝରେ, ଏହା ଆମ ଖାଦ୍ୟକୁ ହଜମ କରିବାର ସହାୟକ ହୋଇଥାଏ। ପ୍ରକୃତି ଆମ ଶରୀରକୁ ଏମିତି ନିର୍ମାଣ କରିଛି, ସୂର୍ଯ୍ୟୋଦୟ ସହ ଏହି ଜଠାଗ୍ନି ରସ ଆମ ମଧ୍ୟ ପାକସ୍ଥଳୀରେ ଝର ଆରମ୍ଭ ହୋଇଯାଏ। ସୂର୍ଯ୍ୟ ଉଦୟ ହେବାର 2 ଘଣ୍ଟା ମଧ୍ୟରେ ଏହା ସବୁଠୁ ଅଧିକ ପ୍ରଖର ଥାଏ। ଏଣୁ ଯଦି ସକାଳ ଜଳଖିଆ ଆମେ ନ କରୁ, ଏହି ଜଠାଗ୍ନି ଆମ ଶରୀରରେ ପିତ୍ତଜନିତ ସମସ୍ୟା ସୃଷ୍ଟି କରିବା ସହ ଆମ ଶରୀରର ଚୟାପଚୟ, ଯାହାକୁ ମେଟାବଲିଜମ୍ କୁହାଯାଏ, ତାହାର ଅନୁପାତକୁ ଅସ୍ଥିର କରିଦିଏ। ଫଳତଃ ଶରୀରରେ ଅତିରିକ୍ତ ମେଦବୃଦ୍ଧି ହେବା ତାହା ସହ ଆମକୁ ଅନେକ ପ୍ରକାରର ପିତ୍ତଜନିତ ସମସ୍ୟା ଦେଖାଦିଏ। ତୃତୀୟ କାରଣ ହେଲା ପାଣି କମ୍ ପିଇବା ବା ପାଣି ପିଇବାର ଭୁଲ ଶୈଳୀ। ଆମ ଶରୀରର 70% ଭାଗ ପାଣି ଦ୍ୱାରା ହିଁ ନିର୍ମିତ, ଏଣୁ ଏହି ଅଙ୍ଗଗୁଡ଼ିକ ଉଚିତ କାର୍ଯ୍ୟକ୍ଷମ କରିବା ପାଇଁ ପାଣି ନିତାନ୍ତ ଆବଶ୍ୟକ। ଭୋଜନ କରିସାରିବା ତୁରନ୍ତ ପରେ ପାଣି ପିଇବା ଏବଂ ଭୋଜନ କରି ପାଣି ପିଇବା ଆମ ଶରୀର ପ୍ରତି ଅତ୍ୟନ୍ତ ଘାତକ ଅଟେ। ଏହାକୁ ଅଭ୍ୟାସରୁ ନିବୃତ ରୁହନ୍ତୁ, ଏହାଦ୍ୱାରା ଆମେ ଖାଉଥିବା ଖାଦ୍ୟ ହଜମ ହୋଇପାରେ ନାହିଁ, ଫଳତଃ ମେଦବୃଦ୍ଧି ଘଟେ। ପାଣି ପିଇବାର ଉଚିତ ଶୈଳୀକୁ ଜାଣିବା ପାଇଁ ଆମ ପୂର୍ବ ଲେଖା ଏକ ସୁସ୍ଥ ଶରୀର ପାଇଁ ପାଣିର ଭୂମିକାକୁ ପଢ଼ନ୍ତୁ। ଚତୁର୍ଥ କାରଣ, ଶାରୀରିକ ଚଳପ୍ରଚଳ କମ୍ କରିବା। କିଛି ଲୋକଙ୍କ ବୃତ୍ତି ଏମିତି ଯେ ସେମାନେ ଦୈନିକ 6-8 ଘଣ୍ଟା ଗୋଟିଏ ଜାଗାରେ ବସି ରହି ଦିନ କାଟନ୍ତି। ଉଦାହରଣ, ଯଦି ଜଣେ ଲୋକ କମ୍ପ୍ୟୁଟରରେ କାମ କରେ, ସହରୀ ଜୀବନ ମଧ୍ୟରେ ସେ ସକାଳ 8-9ଟାରୁ ଘରୁ ବାହାରିଯାଏ, ନିଜ କାର୍ ଓ ବାଇକ୍ ଯୋଗେ ଅଫିସ୍ ପହଞ୍ଚେ। ଅଫିସ୍ରେ 4-5 ମହଲା ବା ତାଠୁ ଅଧିକ ହୋଇଥିଲେ ସେ ଲିଫ୍ଟ ଯୋଗେ ନିଜ ମହଲାକୁ ଯାଏ, ତାପରେ ଦିନସାରା ଗୋଟିଏ ସ୍ଥାନରେ ବସି ରହି ସନ୍ଧ୍ୟା ବା ରାତି ପର୍ଯ୍ୟନ୍ତ କାମ କରି ଠିକ୍ ଯେମିତି ଅଫିସ୍କୁ ପହଞ୍ଚିଥିଲା ସେମିତି ଘରକୁ ଫେରିଆସେ। ଘରକୁ ଫେରିଆସି ଦିନସାରାର କାମ ବୋଝ ଦ୍ୱାରା କ୍ଲାନ୍ତ ହୋଇ ଶୋଇପଡ଼େ। ତା ଆର ଦିନ ଠିକ୍ ସେମିତି ଘଟେ। କହିବାର ତାତ୍ପର୍ଯ୍ୟ, ତା ଜୀବନରେ ଶାରୀରିକ ଚଳପ୍ରଚଳ ଖୁବ୍ କମ୍। ଏହି ଜୀବନଶୈଳୀ ମଧ୍ୟ ମେଦବୃଦ୍ଧି ହେବାର କାରଣ ହୋଇଥାଏ। ପଞ୍ଚମ କାରଣ, ଶାରୀରିକ ବ୍ୟାୟାମ ନ କରିବା। କିଛି ଲୋକ ସମୟ ଅଭାବରୁ ଶାରୀରିକ ବ୍ୟାୟାମ କରିପାରନ୍ତି ନାହିଁ, ତ କିଛି ଲୋକ ନିଜ ଅଳସୁଆମୀ ଯୋଗୁଁ ଏହାକୁ ଅବହେଳା କରନ୍ତି, କିନ୍ତୁ 2 ଜଣଙ୍କ ପାଇଁ ଏହା ଘାତକ। ବ୍ୟାୟାମର ଅର୍ଥ ନୁହେଁ କି କେବଳ ଆପଣ ଜିମ୍କୁ ଯାଇ ହିଁ କେବଳ କରିପାରିବେ। ଯଦି ଜିମ୍ ପାଇଁ ଆପଣଙ୍କ ପାଖରେ ସମୟ ନାହିଁ ବା ଆପଣ ଏହାକୁ ପସନ୍ଦ କରନ୍ତି ନାହିଁ, ତା ଛଡ଼ା ଆପଣ ଜଗିଂ ସକାଳେ ଓ ସନ୍ଧ୍ୟାରେ ଚାଲି ଚାଲି ଭ୍ରମଣକୁ ମଧ୍ୟ କରିପାରନ୍ତି। ଆପଣ ଘରେ ମଧ୍ୟ ନିଜେ ବହୁତ ଗୁଡ଼ାଏ ଭଲ ବ୍ୟାୟାମ କରିପାରିବେ। ଶେଷ କଥାଟି ହେଲା, ଆପଣ ବ୍ୟାୟାମ ପସନ୍ଦ କରନ୍ତି ଅବା ନା କରନ୍ତି, କିନ୍ତୁ ଆପଣଙ୍କ ଶରୀର ବ୍ୟାୟାମକୁ ସବୁବେଳେ ଦରକାର କରେ। ଷଷ୍ଠ କାରଣ, ଖାଦ୍ୟ ଜନିତ ମେଦବୃଦ୍ଧି। ଏହା ଏକ ପ୍ରମୁଖ କାରଣ ମେଦବୃଦ୍ଧି ହେବାର। ଆମେ ଆଜି ଆମ ଜିଭ ଆଗରେ ହାର ମାନିସାରିଛେ। ଖାଦ୍ୟ ପୌଷ୍ଟିକ ହେଉ ନ ହେଉ, ସ୍ୱାଦିଷ୍ଟ ହେଉ ହେବା ଆମ ପ୍ରତ୍ୟେକଙ୍କ ନିମନ୍ତେ ପ୍ରଥମ ଜରୁରୀ। ଏହି ଭୁଲ ଧାରଣାରେ ଆମେ ଆମ ଶରୀରର ଆକାରକୁ ବିଗାଡ଼ି ଦେଇଛେ। ଆଜି ପ୍ରତ୍ୟେକ ପରିବାରରେ ଅତି କମ୍ରେ ଦିନଟିଏ ବାହାରେ ଯାଇ ଫାଷ୍ଟଫୁଡ଼୍ ଖାଇବା ବା ରେଷ୍ଟୁରାଣ୍ଟରେ ଯାଇ ଖାଇବା ଯେମିତି ଫ୍ୟାସନ୍ ପାଲଟି ଯାଇଅଛି। କେହି କେହି ଚିକେନ୍ ରୋଲ୍ ମୋର ମନପସନ୍ଦ, ତ କେହି କହେ ଏଗ୍ ଚାଓମିନ୍ ମୋର ପସନ୍ଦ। ଏହା ବେଶୀ ପରିଚିତ ହୋଇଛି ଆମ ନୂତନ ଯୁବପିଢ଼ିଙ୍କ ମଧ୍ୟରେ। ପିଠାପଣା, ଦହି ଚୁଡ଼ା ଇତ୍ୟାଦିର ସ୍ଥାନ ଆଜି ହେଇ ଚାଓମିନ୍, ପାସ୍ତା, କେକ୍, ପିଜ୍ଜା ଭଳି ହୀନ ଖାଦ୍ୟ ସବୁ ନେଇଯାଇଅଛି। ଆଜି ଆମେ ଜଳଖିଆ ଘରେ କରିବାକୁ ପସନ୍ଦ କରୁନାହୁଁ, ଚାଲିଯାଉଛୁ ଫାଷ୍ଟଫୁଡ଼୍ ଦୋକାନକୁ ଅଥବା ଚାଲିଯାଉଛୁ ଯେଉଁଠି ବରା ସିଙ୍ଗଡ଼ା ଛଣା ହେଉଅଛି। ସତେଜ ରନ୍ଧା ଖାଦ୍ୟ ଛାଡ଼ି ଆମେ ବହୁତ ଦିନରୁ ପ୍ୟାକିଂ ହୋଇ ବିକ୍ରି ହେଉଥିବା ଖାଦ୍ୟଗୁଡ଼ିକୁ ଅଧିକରୁ ଅଧିକ ଖାଇଚାଲିଛେ। ଆଳୁ ଚିପ୍ସଠାରୁ ଆରମ୍ଭ କରି କୁରକୁରେ ଭଳି ଖାଦ୍ୟ ନିଜେ ଖାଇବା ସହ ଆମ କୁନି କୁନି ପିଲାଙ୍କୁ ଦେଇ ତାଙ୍କୁ ମଧ୍ୟ କୁଅଭ୍ୟାସରେ ପକାଇ ସାରିଲେଣି। ପ୍ରିୟ ବନ୍ଧୁଗଣ, ଆମେ ଆଜି ଦେଖିଲୁ ଏଇ ଯେଉଁ 6ଟି ପ୍ରମୁଖ କାରଣ ଯାହାଦ୍ୱାରା କି ମେଦ ଆମ ପ୍ରତ୍ୟେକଙ୍କ ଶରୀରରେ ବୃଦ୍ଧି ହୋଇଥାଏ। ଏହାର ତୃତୀୟ ସେସନ୍ ଆମେ ପରବର୍ତ୍ତୀ ଆମର ପ୍ରୋଗ୍ରାମରେ ଆଲୋଚନା କରିବା। ଆଉ ମୁଁ ଆଶା କରୁଅଛି ଆପଣଙ୍କୁ ଆମର ଏହି ସ୍ୱାସ୍ଥ୍ୟ ବିଷୟ ଆଲୋଚନା ଆପଣଙ୍କ ଜୀବନରେ ବହୁତ ଲାଭବାନ ହେଉଅଛି। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଗୀତ ସଂହିତା 61 ଗୀତ। ମୋହର ସଙ୍କଟ ସମୟରେ ମୁଁ ସଦାପ୍ରଭୁଙ୍କୁ ଡାକିବି, କାରଣ ସେ ମୋର ଆଶ୍ରୟ ଓ ଦୁର୍ଗ ଅଟନ୍ତି। ତାଙ୍କର ପକ୍ଷର ଉହାଡ଼ରେ ସିଏ ମୋତେ ଆଶ୍ରୟ ଦେବେ ଓ ମୁଁ ତାଙ୍କ ଆବାସରେ ପ୍ରବାସ କରିବି।
ପରମେଶ୍ୱର ଆହେ, ପରମେଶ୍ୱର କାତରକ୍ତି ଭରା ପ୍ରାର୍ଥନାରେ ମୋର ମନ ଯୋଗ ତୁମେ କର। ଆହେ ପରମେଶ୍ୱର ଆହେ, ପରମେଶ୍ୱର ମନ ହୁଏ ଯେବେ ଚଳିତ ମୁଁ ଯେ ଡାକୁ ଥାଏ ଅବିରତ, ମନ ହୁଏ ଯେବେ ବିଚଳିତ ମୁଁ ଯେ ଡାକୁ ଥାଏ ଅବିରତ, ବାସ କରିବାକୁ ନିରନ୍ତର ସଦା ସମ୍ମୁଖରେ ତୁମ୍ଭର। ଶୁଣି ମୋ ବିନତି ସୁରକ୍ଷିତ ସ୍ଥାନେ ଆଶ୍ରୟ ପ୍ରଦାନ କର। ଆହେ ପରମେଶ୍ୱର ଆହେ, ପରମେଶ୍ୱର।
তুমি মোর গৃহ দুর্গ তুমি সভিঙ্কর যেণু রক্ষাকর্তা তুমি মোর গৃহ দুর্গ তুমি সভিঙ্কর তুম পক্ষর উহরে বস করিবি মু অবসরে দিন পরে দিন করিবি পুরণ মান তসকর মোর আহে পরমেশ্বর আহে পরমেশ্বর কত রক্তি ভরা প্রার্থনারে মোর মন যোগ তুমি কর আহে পরমেশ্বর আহে পরমেশ্বর
বর্তমান চলন্তু শুনিবা ঈশ্বরଙ୍କ ভক্তଙ୍କ ଠାରୁ ঈশ্বরଙ୍କ জীবনদায়ক বাক্য
ঈশ্বরଙ୍କ গৌরব কর নমস্কার প্রিয় শ্রোতা সেই আদি অনন্ত পরাক্রমী পরমেশ্বর সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামে মু আউথরে এই কার্যক্রমরে আপন মানুষ স্বাগত করুছি প্রিয় শ্রোতা সেই অন্তর্যমী পরম পিতা আপনার সহবর্তী রুহন্তু সেই অন্তর্যমী পরম পিতা আপনার সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরে রাখন্তু আউ শত্রু শয়তান হস্তরু আপনার সুরক্ষায় রাখন্তু তাহাঙ্ক শান্তি তাহাঙ্ক আনন্দ আউ তাহাঙ্ক মঙ্গলময় জীবন আপনার প্রদান করন্তু তাহাঙ্ক করুণা আপনার উপরে বর্তু ও তাহাঙ্ক অসীম প্রেম সদা সর্বদা আপনার ঠারে সহবর্তী রহু প্রিয় শ্রোতা আজির আলোচনা হচ্ছে ঈশ্বরঙ্কর গৌরব কর প্রিয় শ্রোতা আমি মানে ঈশ্বরঙ্কু কিপরি গৌরব করিবা তাহা বিষয়ে আজ আমি অল্প সময় আলোচনা করিবা তাহা পূর্বরু চলন্তু পবিত্র শাস্ত্ররু রোমিও পাঁচ এক টু এগার পর্যন্ত পড়িবা সাধু পাউল কহন্তি অত এবে বিশ্বাস দ্বারা ধার্মিক গণিত হেবারু আমি মানে আহমানক প্রভু যীশুখ্রিস্টঙ্ক দ্বারা ঈশ্বরঙ্ক সহিত শান্তিরে অছু যে অনুগ্রহর অবস্থা মধ্যে আমি মানে অছু সেথিরে তাহাঙ্ক দ্বারা বিশ্বাসরে প্রবেশ মধ্য করি অছু পুনি আমি মানে ঈশ্বরঙ্ক গৌরবর ভরসারে দর্প করুছু কেবল তাহা নুহে সমস্ত ক্লেশরে মধ্য দর্প করুছু যেনু ক্লেশরু ধৈর্য ধৈর্যরু অনুভূতি পুনি অনুভূতিরু ভরসা যে জন্মে এহা আমি মানে জানু আউ ভরসা লজা দিয়ে নাহি কারণ আহমানঙ্কু পদত্ত পবিত্রাত্মক দ্বারা আহমানঙ্ক হৃদয়রে ঈশ্বরঙ্ক প্রেম পরিব্যাপ্ত হইছে কারণ যেতেবেলে আমি মানে নিরুপায় থিলু সেতেবেলে খ্রিস্ট উপযুক্ত সময়ে অধার্মিক মানক নিমন্তে মৃত্যুভোগ কলে ধার্মিক লোক নিমন্তে প্রায় কেহি মৃত্যুভোগ করিব না উত্তম লোক নিমন্তে অবা কেহি প্রাণ দেবাকু সাহস করিপারে কিন্তু আমি মানে পাপি থিবা সময়রে সুধা খ্রিস্ট যে আমমানক নিমন্তে মৃত্যুভোগ কলে সেথিরে ঈশ্বর আমমানক প্রতি আপনা প্রেম সপ্রমাণ করু অছন্তি অতএবে এহা আহুরি সুনিশ্চিত যে আমি মানে এবে তাহাঙ্ক রক্ত দ্বারা ধার্মিক গণিত হেবারু তাহাঙ্ক দ্বারা ঈশ্বরঙ্ক ক্রোধরু রক্ষা পাইবা কারণ আমি মানে শত্রু থিবা সময়রে ଯଦି ଈଶ୍ୱରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହେଲେ ଏହା ଅଧିକ ସୁନିଶ୍ଚିତ ଯେ ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇପାରିବା। ପୁଣି କେବଳ ତାହା ନୁହେଁ, କିନ୍ତୁ ଆମ୍ଭେମାନଙ୍କ ଯେଉଁ ପ୍ରଭୁ ଯୀଶୁ କ୍ରିଷ୍ଟଙ୍କ ଦ୍ୱାରା ଆମ୍ଭେମାନେ ଏବେ ମିଳନ ଲାଭ କରୁଅଛୁ, ତାହାଙ୍କ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଠାରେ ଦର୍ପ ମଧ୍ୟ କରୁଅଛୁ। ପ୍ରିୟ ଶ୍ରୋତା, ଏହାଦ୍ୱାରା ଆମ୍ଭେମାନେ ଜାଣୁଛୁ ଯେ ଖ୍ରୀଷ୍ଟଙ୍କ ଦ୍ୱାରା ଯେବେ ଆମେ ସହଭାଗିତା ହେଉଛୁ, ସେଥିରେ ଈଶ୍ୱରଙ୍କ ପ୍ରଶଂସା କରୁଅଛୁ। ପ୍ରିୟ ଶ୍ରୋତା, ନିଜକୁ ଭଲ ଭାବରେ ସମୀକ୍ଷା କରି ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ ଭୟ ହେଉଛି ମୋ ଜୀବନରେ ସବୁଠାରୁ ଗୁରୁତ୍ୱର ବିଷୟ। ମୋ ଚରିତ୍ରର ଦୁର୍ଘଣ ସବୁରୁ କାରଣ ହେଉଛି ଭୟ। ଏଥିପାଇଁ ମୁଁ ସ୍ୱାର୍ଥପର, ଆସୁଧ, ରାଗୀ, ଇଚ୍ଛାପରାୟ, ଅସହୃତ ଓ ଗର୍ଭୀ ହୋଇଥାଏ। ମନରେ ପ୍ରଶ୍ନ ଉଠେ, ଏହି ଭୟର ଦୂରୀକରଣ ପାଇଁ ମୁଁ କ'ଣ କରିବି? ଶତ୍ରୁକୁ ଚିହ୍ନିବା ହେଉଛି ପ୍ରଥମ ପଦପେକ୍ଷା। ତାପରେ କେଉଁ ପ୍ରକାର ପଦପେକ୍ଷା ଗ୍ରହଣ କରିବା ତାହା ଏକ ପ୍ରଶ୍ନ। ମୁଁ କ୍ରମେ ଆବିଷ୍କାର କରୁଛି ଯେ ଆମେ ଯେତେ ଅଧିକ ଈଶ୍ୱରଙ୍କ ଉପରେ ନିର୍ଭର କରିବା, ସେ ସେତେ ଅଧିକ ଆମ ଜୀବନରେ କାର୍ଯ୍ୟ କରିବେ। ଏହାଦ୍ୱାରା ଆମ ମଧ୍ୟରେ ବିଶ୍ୱାସ ଧୀରେ ଧୀରେ ବୃଦ୍ଧି ଲାଭ କରିବ। ବିଶ୍ୱାସ ଥିଲେ ଭରସା ଆସେ, ଆଉ ବିଶ୍ୱାସ ଓ ଭରସା ଉଭୟ ମିଶି ପ୍ରେମ କରିବା ପାଇଁ ଆମକୁ ସକ୍ଷମ କରନ୍ତି। ଆମେ ଯେତେ ଅଧିକ ଈଶ୍ୱରଙ୍କ ଉପରେ ନିର୍ଭର କରିବା, ସେତେ ଅଧିକ ଆମର ଈଶ୍ୱରଙ୍କ ସହିତ ସହମାନବ ସହିତ ସମ୍ବନ୍ଧ ସ୍ଥାପିତ ହେବ। ଆଉ ଆମର ବିଶ୍ୱାସ ଦୃଢ଼ ହେଲେ ଆମେ ଅଧିକରୁ ଅଧିକ ଖ୍ରୀଷ୍ଟଙ୍କ ଉପରେ ନିର୍ଭର କରିପାରିବା। ଭୟକୁ ଦୂର କରିବା ପାଇଁ ହେଲେ ଆମର ଯେ ଭୟ ଅଛି ଏବଂ ତାହା ଆମ ଜୀବନକୁ ଆକ୍ରାନ୍ତ କରୁଛି, ଏହା ସ୍ୱୀକାର କରିବାକୁ ହେବ। ତେବେ ଆମେ ଈଶ୍ୱର ଦାନକୁ ମାଗିବା ପାଇଁ, ଏକ ଗ୍ରହଣ କରିବା ପାଇଁ ସବୁବେଳେ ସଚେତନ ହୋଇପାରିବା। ପ୍ରିୟ ଶ୍ରୋତା, ଈଶ୍ୱର ଆମମାନଙ୍କୁ କହନ୍ତି କି ମୋ ଠାକୁ ଆସ, ସାହସରେ ଆସ। ଯାହା ତୁମ ଦୁଃଖ କଷ୍ଟ, ଯେଉଁ ପରୀକ୍ଷାରେ ତୁମେ ଗତିତ ହୋଇଅଛ, ଯଦି ମୋ ଠାରେ ତୁମେ ବିଶ୍ୱାସ କରିବ, ଯଦିବା ଦୁଃଖ କଷ୍ଟ ଝଡ଼ ତପନ ଆସୁ ଜୀବନରେ, ଯଦି ଆମେ ଈଶ୍ୱରଙ୍କ ସାହାଯ୍ୟ ନେବା, ତାହେଲେ ନିଶ୍ଚିତ ଭାବରେ ଏହିପରି ଗର୍ଭରୁ ଅହଙ୍କାରରୁ ପାର ହୋଇ ଈଶ୍ୱରଙ୍କର ପ୍ରଶଂସା ଗୌରବ କରିପାରିବା। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ତାହେଲେ ଚାଲନ୍ତୁ ସେହି ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରିବା। ହେ ଦୟାମୟ ଈଶ୍ୱର, ଆମ୍ଭ ମଧ୍ୟରେ ତୁମର ପ୍ରେମ ଅନ୍ୟମାନଙ୍କୁ ନିକଟକୁ ପ୍ରବାହିତ ହେଉ। ଏଥିପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ପ୍ରାର୍ଥନା କରୁଅଛୁ। ଆମେନ୍।
প্রশংসা যোগ্য লোকে কহিবে ধর্ম মঙ্গল ভাব যে গান করিবে সদা প্রভু কৃপা ময় স্নেহ শীল দয়ারে মহান ক্রোধরে ধীর তাঙ্ক সৃষ্টি যে করে তাঙ্ক জন হে রাজা ধীর পরমেশ্বর হে রাজা
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হেউছি ADVENTISTMEDIACENTRE INDIA অথবা ডাউনলোড করন্তু আমার মোবাইল অ্যাপ আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।